ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମା ପାଇଁ ଗଛଟି ଅଭିଯାନରେ ନିର୍ଦ୍ଧାରିତ ସମୟର ପାଞ୍ଚ ଦିନ ପୂର୍ବରୁ ସାରା ଦେଶରେ 80 କୋଟିରୁ ଅଧିକ ଚାରାରୋପଣ ସୂଚନା। ସଂସଦର ବିଭିନ୍ନ ବିଭାଗ ସମ୍ବନ୍ଧୀୟ ସ୍ଥାୟୀ ସମିତି ଗଠିତ। ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଅର୍ଥ କମିଟି ଅଧ୍ୟକ୍ଷ ନିଯୁକ୍ତ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର। ଜାପାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ନେତା ସିଗେରୁ ଇସିବା ଏବଂ ଭାରତ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜାରି। ମା ପାଇଁ ଗଛଟି ଅଭିଯାନରେ ସାରା ଦେଶରେ 80 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ 80 କୋଟି ଚାରାରୋପଣ ଲକ୍ଷ୍ୟ ସଫଳ ଭାବେ ପୂରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଏହି ଲକ୍ଷ୍ୟ ନିର୍ଦ୍ଧାରିତ ସମୟସୀମାର ପାଞ୍ଚ ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର 25 ତାରିଖ ସୁଦ୍ଧା ପୂରଣ କରାଯାଇଛି। ଏହି ସଫଳତା ଲାଗି ମନ୍ତ୍ରଣାଳୟ ସରକାରୀ ସଂସ୍ଥା, ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ ସହଯୋଗୀମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛି। ଉତ୍ତରପ୍ରଦେଶରେ ଏହି ସମୟ ମଧ୍ୟରେ ସର୍ବାଧିକ 26 କୋଟି ଚାରାରୋପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ଜୁନ୍ 5 ତାରିଖରେ ନୂଆଦିଲ୍ଲୀରେ ମା ପାଇଁ ଗଛଟିଏ ଅଭିଯାନ ଆରମ୍ଭ କରିଥିଲେ। ସଂସଦର ବିଭିନ୍ନ ବିଭାଗ ସମ୍ବନ୍ଧୀୟ ସ୍ଥାୟୀ ସମିତି ଗଠନ କରାଯାଇଛି। ବିଜେପିର ଭର୍ତ୍ତୃହରି ମହତାବ ଅର୍ଥ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାବେଳେ କଂଗ୍ରେସର ଶଶି ଥରୁର୍ ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷତା କରିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ବିଜେପିର ରାଜ୍ୟସଭା ସାଂସଦ ରାଧାମୋହନ ଦାସ ଅଗ୍ରୱାଲ ସ୍ୱରାଷ୍ଟ୍ର ବିଭାଗ ସମ୍ବନ୍ଧିତ ସ୍ଥାୟୀ କମିଟିର ପ୍ରମୁଖ ଭାବେ କାର୍ଯ୍ୟ କରିବେ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏନ୍ସିପିର ସାଂସଦ ସୁନୀଲ ତଟପରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ କମିଟିର ଅଧ୍ୟକ୍ଷତା କରିବେ ଏବଂ ଶିବସେନାର ଶ୍ରୀରଙ୍ଗ ଅପ୍ପା ୱର୍ଣ୍ଣେ ଶକ୍ତି କମିଟିର ଅଧ୍ୟକ୍ଷ ରହିବେ। ସେହିଭଳି କଂଗ୍ରେସ ସାଂସଦ ଚରଣଜିତ୍ ସିଂ ଚନ୍ନି କୃଷି, ପଶୁପାଳନ ଏବଂ ଖାଦ୍ୟ ସମ୍ପର୍କିତ କମିଟିର ପ୍ରମୁଖ ଭାବେ କାର୍ଯ୍ୟ କରିବେ ଏବଂ କଂଗ୍ରେସର ସପ୍ତଗିରି ଉଲାକା ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଜନତା ଦଳ ୟୁନାଇଟେଡ୍ର ସଞ୍ଜୟ ଝା ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି କମିଟିର ଅଧ୍ୟକ୍ଷ ରହିଥିବାବେଳେ ଟିଡିପିର ମଙ୍ଗୁଟା ଶ୍ରୀନିବାସୁଲ୍ଲୁ ରେଡ୍ଡି ବାସଗୃହ ଏବଂ ସହରାଞ୍ଚଳ ମାମଲା ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନୁରାଗ ସିଂ ଠାକୁର କୋଇଲା, ଖଣି ଏବଂ ଇସ୍କାତ କମିଟିର ଅଧ୍ୟକ୍ଷ ରହିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡିଙ୍କୁ ଜଳସଂସାଧନ ସମିତିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବିଜେପିର ନିଶିକାନ୍ତ ଦୁବେ ସଞ୍ଚାର ଏବଂ ସୂଚନା କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଡିଏମ୍କେର ତିରୁଚି ଶିବା ଉଦ୍ୟୋଗ କମିଟି ଏବଂ ସାଂସଦ କାନିମୋଇ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ କମିଟିର ଅଧ୍ୟକ୍ଷତା କରିବେ। ବିଜେପି ସାଂସଦ ସିଏମ୍ ରମେଶ ରେଳବାଇ କମିଟିର ପ୍ରମୁଖ ହୋଇଥିବାବେଳେ ଟିଏମ୍ସି ସାଂସଦ କୀର୍ତ୍ତି ଆଜାର ରସାୟନ ଏବଂ ଉର୍ବରକ କମିଟିର ପ୍ରମୁଖ ରହିବେ। ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ଭୁବନେଶ୍ୱର କଲିତା କାର୍ଯ୍ୟ କରିବେ। ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ପ୍ରମୁଖ ଭାବେ କାର୍ଯ୍ୟ କରିବେ। ବିଜେପିର ବ୍ରିଜଲାଲ କାର୍ମିକ ଅଭିଯୋଗ, ନ୍ୟାୟ ଓ ଆଇନ କମିଟିର ଅଧ୍ୟକ୍ଷ ରହିବେ। ସେହିପରି କଂଗ୍ରେସ ସାଂସଦ ଦିଗ୍ବିଜୟ ସିଂ ଶିକ୍ଷା, ମହିଳା, ଶିଶୁ, ଯୁବା ଏବଂ କ୍ରୀଡ଼ା କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଓ ଟିଏମ୍ସିର ଡୋଲା ସେନ୍ ବାଣିଜ୍ୟ କମିଟିର ଅଧ୍ୟକ୍ଷ ରହିବେ। ପର୍ଯ୍ୟଟନ ମାଧ୍ୟମରେ ଲୋକମାନଙ୍କୁ ଯୋଡ଼ିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ନିମନ୍ତେ ପ୍ରତ୍ୟେକ ବର୍ଷ ଆଜିର ଦିନରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପର୍ଯ୍ୟଟନ ଏବଂ ଶାନ୍ତି। ପର୍ଯ୍ୟଟନ ଶିଳ୍ପକୁ ଭବିଷ୍ୟତ ପିଢ଼ି ପାଇଁ ସୁଖଦ ଏବଂ ଗ୍ରହଣୀୟ କରିବା ଲାଗି ଏହି ଦିବସର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀରେ ଏହି ଦିବସ ପାଳନ କରିବ। ଏଥିରେ ବିଶ୍ୱଶାନ୍ତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆୟୋଜିତ ହେବାକୁ ଥିବା ଉତ୍ସବରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମନ୍ତ୍ରଣାଳୟ ପକ୍ଷରୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ବିଜେତାଙ୍କ ନାମ ଘୋଷଣା କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱମାନେ ପ୍ରଚାର କରୁଛନ୍ତି। ଏହି ପର୍ଯ୍ୟାୟ ନିମନ୍ତେ ଆସନ୍ତା ଅକ୍ଟୋବର 1 ତାରିଖରେ 40 ବିଧାନସଭା ଆସନ ପାଇଁ ମତଦାନ ହେବ। ଆକାଶବାଣୀର ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, ମତଦାନକୁ ଆଉ କମ୍ ଦିନ ବାକି ଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ର୍ୟାଲି ଏବଂ ରୋଡ୍ ଶୋ କରାଯାଉଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ନିମନ୍ତେ ଆସନ୍ତାକାଲି ଜାମ୍ମୁ ଗସ୍ତ କରିବେ। ସେ ମୌଲାନା ଆଜାଦ ଷ୍ଟାଡିୟମରେ ଏକ ଜନସଭାକୁ ସମ୍ବୋଧନ କରିବେ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ସପକ୍ଷରେ ଆଜି ରାମଗଡ଼ର ଦୁନ୍ଚକ୍ ଏବଂ ଛମବ୍ ସେକ୍ଟରରେ ଦୁଇଟି ର୍ୟାଲି କରିବେ। ଦଳୀୟ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଆସନ୍ତାକାଲି ବିଭିନ୍ନ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପର୍ଯ୍ୟାୟ ନିର୍ବାଚନରେ ଜାମ୍ମୁର 24 ବିଧାନସଭା ଆସନ ଓ କାଶ୍ମୀରର 16 ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ 57.31% ମତଦାନ ହୋଇଥିବା ନିର୍ବାଚନ ଆୟୋଗ କହିଛନ୍ତି। ସୂଚନା ଅନୁଯାୟୀ 58.35% ପୁରୁଷ ଭୋଟର ଏବଂ 56.22% ମହିଳା ଭୋଟର 6 ଜିଲ୍ଲାର 26 ବିଧାନସଭା ଆସନ ଲାଗି ମତଦାନ କରିଛନ୍ତି। ଶ୍ରୀମତ ବୈଷ୍ଣୋଦେବୀ ବିଧାନସଭା ଆସନରେ ସର୍ବାଧିକ 80.45% ମତଦାନ ହୋଇଥିବାବେଳେ ସୁରନକୋଟରେ 74.94% ଏବଂ ପୁଞ୍ଚ ହାବେଲିରେ 74.56% ମତଦାନ ହୋଇଛି। ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଚଳିତ ବର୍ଷ ଜୁନ୍ ମାସରେ ଏକ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଜି ଜାମ୍ମୁର ରାଜୌରି ଏବଂ ରିଆସି ଜିଲ୍ଲାର ଅନେକ ସ୍ଥାନରେ ତଲାସୀ ଅଭିଯାନ କରୁଛି। ସମ୍ପୃକ୍ତ ବସ୍ଟି ରିଆସି ଜିଲ୍ଲାର ଶିବଖୋରି ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଆତଙ୍କବାଦୀମାନେ ସେହି ବସ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଜାପାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ନେତା ସିଗେରୁ ଇସିବା ଦାୟିତ୍ୱ ଗ୍ରହଣ କରିବେ। ଦଳର ନେତୃତ୍ୱ ପାଇଁ ହୋଇଥିବା ମତଦାନରେ ସେ ବିଜୟ ହାସଲ କରିଛନ୍ତି। ଶ୍ରୀ ଇସିବା ରାଷ୍ଟ୍ରବାଦୀ ସାନେ ତାକାଇଚିଙ୍କ ବିରୁଦ୍ଧରେ ବିଜୟୀ ହୋଇଛନ୍ତି। ତାକାଇଚିଙ୍କୁ 194 ଭୋଟ୍ ମିଳିଥିବା ବେଳେ ଇସିବାଙ୍କୁ 215 ଭୋଟ୍ ମିଳିଛି। ଚଳିତ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନରେ ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ରହିଥିଲେ। ଆସନ୍ତା ଅକ୍ଟୋବରରେ ଶ୍ରୀ ଇସିବା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପଦରୁ ଇସ୍ତଫା ଦେବା ଲାଗି ଘୋଷଣା କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 114ତମ ସଂସ୍କରଣ ହେବ। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଚତୁର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଦେଇପାରିବେ। ତାମିଲନାଡୁର ବିରୁଧୁନଗର ଜିଲ୍ଲା ଶ୍ରୀ ବିଲିପୁଥୁରଠାରେ ଆଜି ସକାଳେ ଏକ ମିନିବସ୍ ଓଲଟି ପଡ଼ିବା ଫଳରେ ଜଣେ ଛାତ୍ରଙ୍କ ସମେତ 4 ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ 10 ଅଧିକ ଆହତ ହୋଇଥିବା ଜଣାପଡ଼ିଛି। 35 ଯାତ୍ରୀଙ୍କୁ ନେଇ ମନସାପୁରମ୍ରୁ ଶ୍ରୀ ବିଲିପୁଥୁର ଯାଉଥିବା ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଲିଫର୍ଣ୍ଣିଆର ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନେଇ ଭାରତ ନିନ୍ଦା କରିଛି। ଗତ 24 ତାରିଖ ରାତିରେ ଏହି ଘଟଣା ଘଟିଥିଲା। ସାନ୍ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ସେଠାକାର ଅଧିକାରୀମାନଙ୍କୁ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କହିଛନ୍ତି। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ମନ୍ଦିର କାଠରେ ଅଶ୍ଳୀଳ ବାର୍ତ୍ତା ଲେଖାଯିବା ସହ ଭଙ୍ଗାରୁଜା କରାଯାଇଥିଲା। ଶ୍ରୀଲଙ୍କା ସରକାର ସମସ୍ତ ବିଦେଶୀମାନଙ୍କ ପାଇଁ ଇଟିଏ ଆଧାରିତ ଭିସା ବ୍ୟବସ୍ଥା ପୁଣି ଆରମ୍ଭ କରିଛନ୍ତି। ଏହାଛଡ଼ା ଚଳିତ ବର୍ଷ ଅପ୍ରେଲ ମାସରୁ ନୂଆ ଭିସା ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି। ପୂର୍ବରୁ ଏହି କାର୍ଯ୍ୟ ଘରୋଇ କ୍ଷେତ୍ର ମାଧ୍ୟମରେ କରାଯାଉଥିଲା ଏବଂ ଭିସା ଶୁଳ୍କ ବୃଦ୍ଧି କରାଯାଇଥିଲା। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜି କାନପୁରଠାରେ ଆରମ୍ଭ ହୋଇଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ବାଂଲାଦେଶ 31.2 ଓଭରରେ 3 ହରାଇ 88 ସ୍କୋର କରିଛି। ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପଭି ନେଇଥିଲା। ମା ପାଇଁ ଗଛଟିଏ ଅଭିଯାନରେ ନିର୍ଦ୍ଧାରିତ ସମୟର ପାଞ୍ଚ ଦିନ ପୂର୍ବରୁ ସାରା ଦେଶରେ 80 କୋଟିରୁ ଅଧିକ ଚାରା ରୋପଣ ସୂଚନା, ସଂସଦର ବିଭିନ୍ନ ବିଭାଗ ସମ୍ବନ୍ଧୀୟ ସ୍ଥାୟୀ ସମିତି ଗଠିତ ଏବଂ ଭାରତ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।